ନମସ୍କାର, ଓଡ଼ିଶା ସରକାରଙ୍କ କୃଷି ବିଭାଗର ନିଃଶୁଳ୍କ ଆମ କୃଷି ସୂଚନା ସେବାକୁ ଆପଣଙ୍କୁ ସ୍ୱାଗତ। ଏହି ସପ୍ତାହ ପାଇଁ ଧାନ ଚାଷ ବିଷୟରେ କିଛି ବୈଷୟିକ ସୂଚନା। ତଳି ଓପାଡ଼ିବାର 7 ଦିନ ପୂର୍ବରୁ 400 ଗ୍ରାମ କ୍ଲୋରାନ୍ ଟ୍ରାନିଲିପ୍ରୋଲ ନାମକ ଦାନାଦାର କୀଟନାଶକ, ଯାହାକି ଫଟେରା ବା ଏନ୍ଫ୍ୟୁଜ୍ ନାମରେ ମିଳୁଛି, କିମ୍ବା 800 ଗ୍ରାମ କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦାର କୀଟନାଶକ, ଯାହାକି କାଲଡାନ୍ 4G ବା ବୋରିଗାନ୍ ଜି ନାମରେ ମିଳୁଛି, କିମ୍ବା 1 କିଲୋଗ୍ରାମ ଫିପ୍ରୋନେଲ୍ ନାମକ ଦାନାଦାର କୀଟନାଶକ, ଯାହାକି ସର୍ଜେଣ୍ଟ ବା ରିଜେଣ୍ଟ ନାମରେ ମିଳୁଛି, 10 ଡେସିମିଲ୍ ତଳି ଘେରାରେ ପ୍ରୟୋଗ କରନ୍ତୁ। ଦାନାଦାର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଧାନ ରୋଇବାର 3 ସପ୍ତାହ ପର୍ଯ୍ୟନ୍ତ କାଣ୍ଡବିନ୍ଧା ପୋକ, ଚେରଗଣ୍ଠି ସୂତ୍ରକୃମି, ବଙ୍ଗି ଓ ପତ୍ରମୋଡ଼ା ତଥା ନଳୀପୋକ ଆକ୍ରମଣରୁ ଫସଲକୁ ରକ୍ଷା କରାଯାଇପାରିବ। ଏହି ସୂଚନା ଉପରେ ଅଧିକ ଜାଣିବା ପାଇଁ କିମ୍ବା ଯେକୌଣସି ପ୍ରଶ୍ନ ପଚାରିବା ପାଇଁ ଆମ କୃଷିର ନିଃଶୁଳ୍କ ନମ୍ବର 1553333 କୁ କଲ୍ କରନ୍ତୁ। ଧନ୍ୟବାଦ।